ಆಕಾಶವಾಣಿ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ ମୁଖ୍ୟ ସମ୍ବାଦ ଆତ୍ମନିର୍ଭରତାକୁ ଦେଶ ବିକଶିତ ଭାରତର ଭିତ୍ତିଭୂମି ଭାବେ ପରିଣତ କରିଛି କହିଲେ ପ୍ରଧାନମନ୍ତ୍ରୀ ସନ୍ତାସବାଦ କାର୍ଯ୍ୟକଳାପ ପ୍ରତି ଶୂନ୍ୟ ସହନଶୀଳତା ନୀତି ଦୋହରାଇଛନ୍ତି ଭାରତ ଓ ଫିଜି 2017-18 ରୁ 2023-24 ବର୍ଷ ମଧ୍ୟରେ ଦେଶରେ ମହିଳା ନିଯୁକ୍ତି ହାର ପ୍ରାୟ ଦ୍ୱିଗୁଣିତ ହୋଇଛି ବୋଲି ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟର ସୂଚନା ଜାତୀୟ କ୍ରୀଡ଼ା ଦିବସ ଅବସରରେ ଆସନ୍ତା 29 ତାରିଖରୁ ଦେଶବ୍ୟାପୀ ହେବାକୁ ଥିବା ଫିଟ୍ ଇଣ୍ଡିଆ କ୍ରୀଡ଼ା ଅଭିଯାନର ନେତୃତ୍ୱ ନେବେ ଯୁବ ବ୍ୟାପାର ଓ କ୍ରୀଡ଼ାମନ୍ତ୍ରୀ ଏବଂ ରାଜ୍ୟଗୋଷ୍ଠୀ ଭାରୋତ୍ତୋଳନ ଚାମ୍ପିୟନସିପ୍ରେ ସ୍ୱର୍ଣ୍ଣପଦକ ହାସଲ କଲେ ମୀରାଭାଇ ଚାନୁ। ଆତ୍ମନିର୍ଭରତାକୁ ଦେଶ ବିକଶିତ ଭାରତର ଭିତ୍ତିଭୂମି ଭାବେ ପରିଣତ କରିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମତବ୍ୟକ୍ତ କରିଛନ୍ତି। ଆଜି ଗୁଜରାଟର ଅହମ୍ମଦାବାଦଠାରେ 5,400 କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ କରିବା ଅବସରରେ ସେ ଏହା କହିଛନ୍ତି। ଶ୍ରୀ ମୋଦି କହିଛନ୍ତି ଆତ୍ମନିର୍ଭରତାକୁ ଅଧିକ ସଶକ୍ତ କରିବା ଲାଗି ସରକାର ପଶୁପାଳକ କୃଷି କୃଷକ ଓ ବିଶେଷକରି ଲଘୁ ଉଦ୍ୟୋଗୀମାନଙ୍କର ବିକାଶ ଲାଗି ଅନେକ ପଦକ୍ଷେପ ନେଉଛନ୍ତି। ଏହାଛଡ଼ା ଦୁଗ୍ଧ ଉତ୍ପାଦନ ଓ ସମବାୟ କ୍ଷେତ୍ରରେ ମଧ୍ୟ ଅନେକ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି। ଏହାର ସୁଫଳ ତୃଣମୂଳ ସ୍ତରରେ ପହଞ୍ଚିବା ସହିତ ଅର୍ଥନୀତି ଅଭିବୃଦ୍ଧି ଦିଗରେ ସହାୟକ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଦୁଇଦିନିଆ ଗୁଜରାଟ ଗସ୍ତରେ ଯାଇ ବିମାନ ବନ୍ଦରରେ ପ୍ରଧାନମନ୍ତ୍ରୀ ପହଞ୍ଚିବା ପରେ ସେଠାରୁ ସଭାସ୍ଥଳ ପର୍ଯ୍ୟନ୍ତ ସେ ଏକ ବିଶାଳ ରୋଡ୍ ଶୋ କରିଥିଲେ। ରାସ୍ତାର ଉଭୟ ପାର୍ଶ୍ୱରେ ବହୁ ସଂଖ୍ୟାରେ ଜନସାଧାରଣ ଉପସ୍ଥିତ ରହି ଶ୍ରୀ ମୋଦିଙ୍କୁ ସ୍ୱାଗତ କରିଥିଲେ। ଆଜି ଉଦ୍ଘାଟିତ ହୋଇଥିବା ପ୍ରକଳ୍ପଗୁଡ଼ିକ ମଧ୍ୟରେ 2,500 କୋଟି ଟଙ୍କାର ସହରାଞ୍ଚଳ ବିକାଶ ଯୋଜନା ଓ 1,100 କୋଟି ଟଙ୍କାର ଶକ୍ତି ଯୋଗାଣ ପ୍ରକଳ୍ପ ରହିଛି। ଆସନ୍ତାକାଲି ପୂର୍ବାହ୍ନରେ ପ୍ରଧାନମନ୍ତ୍ରୀ ଅହମ୍ମଦାବାଦର ହଂସଲପୁରଠାରେ ହାଇବ୍ରିଡ୍ ବ୍ୟାଟେରୀ ଇଲେକ୍ଟ୍ରୋଡ୍ର ସ୍ଥାନୀୟ ଉତ୍ପାଦନକୁ ଉଦ୍ଘାଟନ କରିବେ। ଏହି ଅବସରରେ ଶ୍ରୀ ମୋଦି 100ଟି ଦେଶକୁ ଇଲେକ୍ଟ୍ରିକ୍ ଯାନ ରପ୍ତାନୀର ଶୁଭାରମ୍ଭ କରିବା ସହିତ ଉପସ୍ଥିତ ସମାବେଶକୁ ସମ୍ବୋଧନ କରିବାର କାର୍ଯ୍ୟସୂଚୀ ରହିଛି। ସନ୍ତାସବାଦ କାର୍ଯ୍ୟକଳାପ ପ୍ରତି ଭାରତ ଓ ଫିଜି ଶୂନ୍ୟ ସହନଶୀଳତା ନୀତି ଦୋହରାଇଛନ୍ତି। ଆଜି ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କର ଫିଜି ପ୍ରତିପକ୍ଷ ସିତିଭେନି ରାବୁକାଙ୍କ ମଧ୍ୟରେ ଦ୍ୱିପକ୍ଷୀୟ କଥାବାର୍ତ୍ତା ସମୟରେ ଉଭୟ ନେତା ଏହି ପ୍ରସଙ୍ଗରେ ସହମତ ହୋଇଛନ୍ତି। ଏହାଛଡ଼ା ସମସ୍ତ ପ୍ରକାର ସନ୍ତାସବାଦ କାର୍ଯ୍ୟକଳାପକୁ ନିନ୍ଦା କରିବା ସହିତ ଏହା ବିରୁଦ୍ଧରେ ଦ୍ୱିପକ୍ଷୀୟ ସହଯୋଗକୁ ଅଧିକ ସଶକ୍ତ କରିବା ଉପରେ ଉଭୟ ନେତା ଗୁରୁତ୍ୱାରୋପ କରିଛନ୍ତି। ଗତ ଏପ୍ରିଲ ମାସରେ ଜାମ୍ମୁ କାଶ୍ମୀରରେ ହୋଇଥିବା ପହଲଗାମ୍ ସନ୍ତାସବାଦୀ ଆକ୍ରମଣକୁ ଦୁଇ ନେତା ଦୃଢ଼ ନିନ୍ଦା କରିଛନ୍ତି। ସନ୍ତାସବାଦ କାର୍ଯ୍ୟକଳାପ ଲାଗି ପାଣ୍ଠି ଯୋଗାଣ ସନ୍ତାସବାଦ ଶିବିରରେ ଯୋଗଦେବା ଲାଗି ହେଉଥିବା ଚୟନ ପ୍ରକ୍ରିୟାକୁ ରୋକିବା ଏବଂ ଏଭଳି କାର୍ଯ୍ୟକଳାପ ଲାଗି ବ୍ୟବହୃତ ହେଉଥିବା ଆଧୁନିକ ଜ୍ଞାନକୌଶଳକୁ ପ୍ରତିହତ କରିବା ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ଭାରତ ଓ ଫିଜି ନିଜର ସମ୍ମତି ପ୍ରଦାନ କରିଛନ୍ତି। ଏହି ଦ୍ୱିପକ୍ଷୀୟ ଆଲୋଚନା ପରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଜଳବାୟୁ ପରିବର୍ତ୍ତନ ଫିଜି ପାଇଁ ଏକ ଗୁରୁତର ବିପଦ ହୋଇଥିବାରୁ ସେହି ପ୍ରସଙ୍ଗରେ ଉଭୟ ଦେଶ ନବୀକରଣ ଶକ୍ତି ଉପରେ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି।
କ୍ଲାଇମେଟ୍ ଚେଞ୍ଜ ଫିଜି କେ ଲିଏ କ୍ରିଟିକାଲ ଥ୍ରେଟ୍ ହେ ଇସ୍ ସନ୍ଦର୍ଭ ମେ ହମ୍ ରିନ୍ୟୁଏବଲ୍ ଏନର୍ଜି ଖାସକର ସୌର ଉର୍ଜା ମେ ସାଥ ମିଲକର କାମ କର ରହେ ହୈଁ। ଇଣ୍ଟରନ୍ୟାସନାଲ ସୋଲାର ଆଲାଏନ୍ସ କୋଏଲିସନ ଫର ଡିଜାଷ୍ଟର ରେଜିଲିଏଣ୍ଟ ଇନଫ୍ରାଷ୍ଟ୍ରକ୍ଚର ଅର୍ ଗ୍ଲୋବାଲ ବାୟୋଫ୍ୟୁଏଲ୍ସ ଆଲାଏନ୍ସ ମେ ହମ୍ ଏକ ସାଥ ହେ ଅବ ହମ୍ ଡିଜାଷ୍ଟର ରିସ୍ପନ୍ସ ମେ ଭି ଫିଜି କି କ୍ଷମତାଓକୁ ବଢ଼ାନେ ମେ ସହଯୋଗ ଦେଙ୍ଗେ।
ଶ୍ରୀ ମୋଦି କହିଛନ୍ତି ଫିଜି ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ଫଳରେ ଦୁଇ ଦେଶ ମଧ୍ୟରେ ସମ୍ପର୍କରେ ଏକ ନୂତନ ଅଧ୍ୟାୟ ଯୋଡ଼ି ହୋଇଯାଇଛି। ଭାରତ ଓ ଫିଜି ମଧ୍ୟରେ ଥିବା ସମ୍ପର୍କ ଉପରେ ଆଲୋକପାତ କରି ସେ କହିଛନ୍ତି
ପ୍ରଧାନମନ୍ତ୍ରୀ ରମ୍ବୁକାଜୀ କି ଇସ୍ ୟାତ୍ରା ସେ ହମ୍ ଆପସୀ ସମ୍ବନ୍ଧ ମେ ଏକ ନୟା ଅଧ୍ୟାୟ ଯୋଡ଼ ରହେ ହେ। ଭାରତ ଓ ଫିଜି କେ ବିଚ୍ ଆତ୍ମୀୟତା କା ଗହରା ନାତା ହେ। 19ଭି ସଦୀ ମେ ଭାରତ ସେ ଗଏ 60,000 ସେ ଅଧିକ ଗିରମିଟିଆ ଭାଇ ବହନରେ ଆପଣ ପରିଶ୍ରମ ଅର୍ ପସିନେ ସେ ଫିଜି କି ସମୃଦ୍ଧି ମେ ଯୋଗଦାନ ଦିଆ ହେ। ଫିଜି କି ରାମାୟଣ ମଣ୍ଡଳୀ କି ପରମ୍ପରା ଇସି କା ଜୀବନ୍ତ ପ୍ରମାଣ ହେ।
ଆଜି ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ଦ୍ୱିପକ୍ଷୀୟ ଆଲୋଚନା ସମ୍ପର୍କରେ ସୂଚନା ଦେଇ ବୈଦେଶିକ ମନ୍ତ୍ରଣାଳୟର ଦକ୍ଷିଣାଞ୍ଚଳ ସଚିବ ନୀନା ମାଲହୋତ୍ରା କହିଛନ୍ତି
ଜବ ପହଲଗାମ କା ଇନ୍ସିଡେଣ୍ଟ ହୁଆ ଥା ତୋ ଓହାଁ ସେ ଏକ ବହୁତ ଅଚ୍ଛି ଷ୍ଟେଟମେଣ୍ଟ ଆଇ ଥି ଉନ୍ହୋନେ କହା ଥା କି ହମ ଭାରତ କେ ସାଥ ଖଡେ ହେଁ। ଆଜ ଭି ହମାରୀ ବାତଚିତ କେ ଦୌରାନ ଉନ୍ହୋନେ ଇସ୍ ବାତ କୋ ଦୋହରାୟା ଔର ଓ ୟେ ଭି ଚାହତେ ହେଁ କି ଟେରରିଜମ ପେ ଇଣ୍ଡିଆ ପହଲ କରକେ ପୁରେ ୱର୍ଲ୍ଡ ମେ ଏକ ଲିଡରଶିପ ପୋଜିସନ ଲେ। ତୋ ଟେରରିଜମ କେ ଇସ୍ୟୁଜ ପେ ହମ ଦୋନୋ କଣ୍ଟ୍ରିଜ ମେ କାଫି ଆପସ ମେ ଅଣ୍ଡରଷ୍ଟାଣ୍ଡିଙ୍ଗ ହେ ଔର ଓ ହମେ ଇନ ମୁଦ୍ଦୋ ପେ କାଫି ସପୋର୍ଟ କରତେ ହେଁ।
ଉଭୟ ଦେଶର ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ଆଜି 9 ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। 2017-18 ରୁ 2023-24 ବର୍ଷ ମଧ୍ୟରେ ଦେଶରେ ମହିଳା ନିଯୁକ୍ତି ହାର ପ୍ରାୟ ଦ୍ୱିଗୁଣିତ ହୋଇଛି। ଆଜି ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ଏକ ନିୟମିତ ସର୍ଭେରେ ଏହି ସୂଚନା ଦିଆଯାଇଛି। ମିଳିଥିବା ସୂଚନା ଅନୁଯାୟୀ 2017-18 ବର୍ଷରେ ଦେଶରେ ମହିଳା ବେକାରୀ ହାର 5.6% ଥିବାବେଳେ 2023-24 ଏହା 3.2% ହ୍ରାସ ପାଇଛି। ଏହି ସମୟ ମଧ୍ୟରେ ଗ୍ରାମାଞ୍ଚଳରେ ମହିଳା ନିଯୁକ୍ତି ହାର 96% ଏବଂ ସହରାଞ୍ଚଳରେ 43% ବୃଦ୍ଧି ପାଇଛି। 2010-11 ରୁ 2023-24 ବର୍ଷ ମଧ୍ୟରେ ଦେଶରେ ମହିଳା ନେତୃତ୍ୱାଧୀନ ଏମ୍ଏସ୍ଏମ୍ଇ ସଂଖ୍ୟା ମଧ୍ୟ ଦ୍ୱିଗୁଣିତ ହୋଇଛି ବୋଲି ଏହି ସର୍ଭେ ରିପୋର୍ଟରେ ଦର୍ଶାଯାଇଛି। ଗତ 7 ବର୍ଷର ଉର୍ଦ୍ଧ୍ୱ ସମୟ ମଧ୍ୟରେ 1.5 କୋଟିରୁ ଅଧିକ ମହିଳା ଦେଶର ବିଧିବଦ୍ଧ ଶ୍ରମଶକ୍ତିରେ ସାମିଲ ହୋଇଥିବା ବେଳେ ଚଳିତ ମାସ ସୁଦ୍ଧା 16 କୋଟିରୁ ଉର୍ଦ୍ଧ୍ୱ ମହିଳା ଅଣସଂଗଠିତ ଶ୍ରମିକ ଭାବେ ଇ ଶ୍ରମରେ ପଞ୍ଜିକୃତ ହୋଇଛନ୍ତି ବୋଲି ମନ୍ତ୍ରଣାଳୟ କହିଛି। ମଣିପୁର ରାଜ୍ୟପାଳ ଅଜୟ କୁମାର ଭାଲ୍ଲା ଆଜି ନାଗାଲାଣ୍ଡର 22ତମ ରାଜ୍ୟପାଳ ଭାବେ ଶପଥ ନେଇଛନ୍ତି। କୋହିମାସ୍ଥିତ ରାଜଭବନରେ ଗୌହାଟୀ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଆଶୁତୋଷ କୁମାର ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ନାଗାଲାଣ୍ଡ ରାଜ୍ୟପାଳ ଲା ଗଣେଶନ୍ଙ୍କ ଗତ 15 ତାରିଖରେ ଦେହାନ୍ତ ପରେ ଶ୍ରୀ ଭାଲ୍ଲାଙ୍କୁ ଏହି ଅତିରିକ୍ତ ଦାୟିତ୍ୱ ଅର୍ପଣ କରାଯାଇଛି। ଶପଥ ଗ୍ରହଣ ସମାରୋହରେ ମୁଖ୍ୟମନ୍ତ୍ରୀ ନିଫି ଓ ରିଓ, ଉପମୁଖ୍ୟମନ୍ତ୍ରୀ ଟିଆର୍ ଜେଲିଆଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ଆଜି ରାତି 9:30 ଆମର ଦ୍ୱିଭାଷୀ ଲାଇଭ୍ ଫୋନ୍ ଇନ୍ ପ୍ରୋଗ୍ରାମ୍ ପବ୍ଲିକ୍ ସ୍ପିକ୍ରେ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟର ସଚିବ ଏସ୍ କୃଷ୍ଣନ୍ଙ୍କ ସହିତ ଅନ୍ଲାଇନ୍ ଗେମିଂ ନିୟନ୍ତ୍ରଣ ଉପରେ ଏକ ଅନ୍ତର୍ଦୃଷ୍ଟିପୂର୍ଣ୍ଣ ଆଲୋଚନା କରାଯିବ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ଅନ୍ଲାଇନ୍ ଗେମିଂ ଉପରେ ନୂତନ ଆଇନର ବିଭିନ୍ନ ଦିଗ, ଅନ୍ଲାଇନ୍ ଗେମିଂରୁ ନିଶା ନିବାରଣ ଏବଂ ଆର୍ଥିକ କ୍ଷତିରୁ କିପରି ସୁରକ୍ଷା ପାଇପାରିବେ ସେ ସମ୍ପର୍କରେ ବିଶେଷଜ୍ଞମାନଙ୍କୁ ପ୍ରଶ୍ନ ପଚାରିବାର ସୁଯୋଗ ମିଳିବ। ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ଆଜି ରାତି 9:30 ଟେଲିଫୋନ୍ ନମ୍ବର 011-237-1717 ଏବଂ 011-233-1444 ଡାଏଲ୍ କରିପାରିବେ। ବିକଳ୍ପ ଭାବରେ ଆପଣ ଆପଣଙ୍କର ପ୍ରଶ୍ନଗୁଡ଼ିକୁ ହ୍ୱାଟ୍ସଆପ୍ ମାଧ୍ୟମରେ 9289094044 ନମ୍ବରକୁ ପଠାଇ ପାରିବେ କିମ୍ବା ଆସ୍କ ଏଆର୍ ହାସ୍ଟ୍ୟାଗ୍ ସହିତ ଏକ୍ସରେ ପୋଷ୍ଟ କରିପାରିବେ। ଜାତୀୟ କ୍ରୀଡ଼ା ଦିବସ ଅବସରରେ ଆସନ୍ତା 29 ତାରିଖଠାରୁ ଯୁବ ବ୍ୟାପାର କ୍ରୀଡ଼ାମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଦେଶବ୍ୟାପୀ ହେବାକୁ ଥିବା ଫିଟ୍ ଇଣ୍ଡିଆ କ୍ରୀଡ଼ା ଅଭିଯାନର ନେତୃତ୍ୱ ନେବେ। ମହାନ୍ ହକି ଖେଳାଳି ମେଜର ଧ୍ୟାନଚାନ୍ଦଙ୍କ ସମ୍ମାନାର୍ଥେ ଆୟୋଜିତ ହେବାକୁ ଥିବା ଏହି ଅଭିଯାନ ଚଳିତ ମାସ 31 ତାରିଖ ପର୍ଯ୍ୟନ୍ତ ଚାଲିବ। ଯୁବ ବ୍ୟାପାର କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ଏ ସମ୍ପର୍କରେ ଜାରି କରାଯାଇଥିବା ଏକ ବିବୃତ୍ତିରେ କୁହାଯାଇଛି, ଏହି ତିନିଦିନିଆ ଦେଶବ୍ୟାପୀ ହେବାକୁ ଥିବା କ୍ରୀଡ଼ା ଓ ଫିଟ୍ନେସ୍ ଅଭିଯାନର ବିଷୟବସ୍ତୁ ରହିଛି 1 ଘଣ୍ଟା ଖେଲ୍ କେ ମୈଦାନ ମେ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆଜି ତୃଣମୂଳ କଂଗ୍ରେସ ବିଧାୟକ ଜୀବନ କ୍ରିଷ୍ଣା ଶାହାଙ୍କୁ ମୁର୍ଶିଦାବାଦ ଜିଲ୍ଲାର ବୁରଗାଓଁସ୍ଥିତ ତାଙ୍କ ବାସଭବନରୁ ଗିରଫ କରିଛି। ପଶ୍ଚିମବଙ୍ଗରେ ବିଦ୍ୟାଳୟ ସେବା ଆୟୋଗ ଏସ୍ଏସ୍ସିରେ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ହୋଇଥିବା ଅନିୟମିତତାରେ ସମ୍ପୃକ୍ତି ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି। ଅହମ୍ମଦାବାଦଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ ଭାରୋତ୍ତୋଳନ ଚାମ୍ପିୟନ୍ସିପ୍ରେ ମୀରାବାଇ ଚାନୁ ମୋଟ 193 କିଲୋଗ୍ରାମ ଓଜନ ଉତ୍ତୋଳନ କରି ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। ପୂର୍ବରୁ ମୀରାବାଇ ଚାନୁ ଟୋକିଓ ଅଲମ୍ପିକ୍ସରେ ମଧ୍ୟ ରୌପ୍ୟ ପଦକ ବିଜୟୀ ହୋଇଥିଲେ। କାଜାକସ୍ତାନର ସିମକେଣ୍ଟରେ ଚାଲିଥିବା ଏସୀୟ ସୁଟିଂ ଚାମ୍ପିୟନ୍ସିପ୍ରେ ଭାରତର ମନୁ ଭାକର ମହିଳା 25 ମିଟର ପିସ୍ତଲ ବର୍ଗରେ ଚତୁର୍ଥ ସ୍ଥାନ ହାସଲ କରିଛନ୍ତି। ବ୍ରୋଞ୍ଜ ପଦକ ଲାଗି ହୋଇଥିବା ପ୍ରତିଯୋଗିତାରେ ମନୁ ଭାକର ଭିଏତନାମର ଥୁ ଭିନ୍ ଟ୍ରିନ୍ଙ୍କଠାରୁ ପରାସ୍ତ ହୋଇଛନ୍ତି। ଏହି ଚାମ୍ପିୟନ୍ସିପ୍ରେ ଚୀନ୍ର ୱାଇ ଝାଙ୍ଗ ସ୍ୱର୍ଣ୍ଣ ଓ ଜେ ଜିଆଓ ରୌପ୍ୟ ପଦକ ପାଇଛନ୍ତି। ଅନ୍ୟପକ୍ଷରେ ଭାରତର ଭାକର, ଇଶା ଓ ସିମରନପ୍ରୀତ କୌର ବ୍ରାର ଦଳଗତ ଭାବେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଆତ୍ମନିର୍ଭରତାକୁ ଦେଶ ବିକଶିତ ଭାରତର ଭିତ୍ତିଭୂମି ଭାବେ ପରିଣତ କରିଛି କହିଲେ ପ୍ରଧାନମନ୍ତ୍ରୀ। ସନ୍ତ୍ରାସବାଦ କାର୍ଯ୍ୟକଳାପ ପ୍ରତି ଶୂନ୍ୟ ସହନଶୀଳତା ନୀତି ଦୋହରାଇଛନ୍ତି ଭାରତ ଓ ଫିଜି। 2017-18 2023-24 ବର୍ଷ ମଧ୍ୟରେ ଦେଶରେ ମହିଳା ନିଯୁକ୍ତି ହାର ପ୍ରାୟ ଦ୍ୱିଗୁଣିତ ହୋଇଛି ବୋଲି ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟର ସୂଚନା। ଜାତୀୟ କ୍ରୀଡ଼ା ଦିବସ ଅବସରରେ ଆସନ୍ତା 29 ତାରିଖଠାରୁ ଦେଶବ୍ୟାପୀ ହେବାକୁ ଥିବା ଫିଟ୍ ଇଣ୍ଡିଆ କ୍ରୀଡ଼ା ଅଭିଯାନର ନେତୃତ୍ୱ ନେବେ ଯୁବ ବ୍ୟାପାର ଓ କ୍ରୀଡ଼ାମନ୍ତ୍ରୀ ଏବଂ ରାଜ୍ୟଗୋଷ୍ଠୀ ଭାରୋତ୍ତୋଳନ ଚାମ୍ପିୟନ୍ସିପ୍ରେ ସ୍ୱର୍ଣ୍ଣପଦକ ହାସଲ କଲେ ମୀରାବାଇ ଚାନୁ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।